ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ସୁବିଧା ପୋର୍ଟାଲରେ 44,500ରୁ ଅଧିକ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ନିର୍ବାଚନ କମିଶନ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ପାଇଁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ହେବ ଦୃଶ୍ୟମାନ ଏବଂ ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏଥର ବିସ୍ତୃତ ସମ୍ବାଦ, ନିର୍ବାଚନ ପ୍ରକ୍ରିୟାରେ ମତଦାତା ଏବଂ ପ୍ରାର୍ଥୀଙ୍କୁ ସହଯୋଗ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ତରଫରୁ ସୁବିଧା ପୋର୍ଟାଲ ପ୍ରଚଳନ କରାଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବିଗତ 20 ଦିନ ମଧ୍ୟରେ ସୁବିଧା ପୋର୍ଟାଲରେ 73,000ରୁ ଅଧିକ ଆବେଦନ କରାଯାଇଛି। ସେଥିମଧ୍ୟରୁ 44,600ରୁ ଅଧିକ ଅନୁରୋଧକୁ କମିଶନ ଅନୁମୋଦନ କରିଛନ୍ତି। ନିର୍ବାଚନ ପ୍ରଚାର ସମୟର ଗୁରୁତ୍ୱ ଅନୁସାରେ ସୁବିଧା ପୋର୍ଟାଲ ପ୍ରାଥମିକତା ଭିତ୍ତିରେ ବିଭିନ୍ନ ପ୍ରକାରର ଅନୁମତି ଅନୁରୋଧକୁ ପୂରଣ କରାଯାଇଥାଏ। ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ବିନା ବ୍ୟାନର ଲଗାଇ ଜଳଛତ୍ର ପରିଚାଳନା କରିବା ପାଇଁ ନଗର ଉନ୍ନୟନ ବିଭାଗ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଖୋଲା ସ୍ଥାନଗୁଡ଼ିକରେ ଅଧିକ ସମୟ ଧରି ସାଧାରଣ ସଭା ନ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ପ୍ରତ୍ୟେକ ଜିଲ୍ଲାରେ ଅଂଶୁଘାତ ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ସ୍ୱରୂପ ଡାକ୍ତରଖାନାଗୁଡ଼ିକରେ ଶଯ୍ୟାର ବ୍ୟବସ୍ଥା, ସ୍କୁଲଗୁଡ଼ିକରେ ପିଇବା ପାଣି ଏବଂ ଓଆର୍ଏସ୍ର ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ପ୍ରତ୍ୟେକ ଦିନ ଅନୁଧ୍ୟାନ କରିବା ପାଇଁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ କଟକ, ଭଦ୍ରକ, ଅନୁଗୁଳ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ କୁହାଯାଇଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ, ଅବକାରୀ ଏବଂ ଅନ୍ୟ ଯାଞ୍ଚ ସଂସ୍ଥାଗୁଡ଼ିକ ପକ୍ଷରୁ ବେଆଇନ କାର୍ଯ୍ୟକଳାପଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଆଦର୍ଶ ଆଚରଣ ବିଧି ପାଳନ ଅନୁସାରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସୀମାନ୍ତ ଅଞ୍ଚଳଗୁଡ଼ିକରେ ଗତ ଗୁରୁବାର ସୁଦ୍ଧା 25,620ରୁ ଅଧିକ ଗାଡ଼ି ଯାଞ୍ଚ କରାଯାଇଛି। ଏହି ଅବଧିରେ ପାଖାପାଖି 12,85,000 ଟଙ୍କା ଚାଲାଣ କଟାଯାଇଛି। ଏହି ସମୟ ମଧ୍ୟରେ ପରିବହନ ବିଭାଗ ପକ୍ଷରୁ 27,72,00,000 ଟଙ୍କାର ବିଭିନ୍ନ ସାମଗ୍ରୀ ଉପରେ ଜୋରିମାନା କରାଯାଇଛି। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସି ଭିଜିଲ୍ ମୋବାଇଲ୍ ଆପ୍ ପ୍ରଚଳନ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ କୌଣସି ତ୍ରୁଟି ଦେଖାଗଲେ ଏହି ଆପ୍ ଜରିଆରେ ଜନସାଧାରଣ ଅଭିଯୋଗ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ଅଧିକାର ଆଇନ ଅନୁସାରେ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ଅବଧିକୁ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସମ୍ବନ୍ଧରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ସୂଚନାଯୋଗ୍ୟ, ଶିକ୍ଷା ଅଧିକାର ଆଇନ ଅନୁସାରେ ଚଳିତ ମାସ 6 ତାରିଖ ଶୁକ୍ରବାର ସୁଦ୍ଧା ଘରୋଇ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଶେଷ ତାରିଖ ଥିଲା। ଯେଉଁ ଘରୋଇ ସ୍କୁଲଗୁଡ଼ିକ ଶିକ୍ଷା ଅଧିକାର ଆଇନକୁ ଅବମାନନା କରି ଘରୋଇ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପଢ଼ିବା ପାଇଁ ସୁଯୋଗ ଦେଉନାହାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଦେବ୍ରିଗଡ଼ ଅଭୟାରଣ୍ୟକୁ ଗତବର୍ଷ ଅଧିକ ପର୍ଯ୍ୟଟକ ଆସିବା ସହିତ ରାଜସ୍ୱ ବୃଦ୍ଧି ପାଇଛି ବୋଲି ବନଖଣ୍ଡ ଅଧିକାରୀ ଅଂଶୁପ୍ରଭା ଦାସ କହିଛନ୍ତି। ଗତ ଆର୍ଥିକ ବର୍ଷ 2023-24 ଦେବ୍ରିଗଡ଼ ଅଭୟାରଣ୍ୟର ଇକୋ ଟୁରିଜିମ୍ କ୍ଷେତ୍ରରେ 3,45,00,000 ଟଙ୍କାର ରାଜସ୍ୱ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛି। ସୂଚନା ଅନୁସାରେ ଗତବର୍ଷ ପ୍ରାୟ 70,000 ପର୍ଯ୍ୟଟକ ଦେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିଲେ। ବିଗତ ଆର୍ଥିକ ବର୍ଷ 2022-23 30,000 ପର୍ଯ୍ୟଟକ ଦେବ୍ରିଗଡ଼କୁ ଆସିଥିବା ସହିତ 2,50,00,000 ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କହିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ 48 ସ୍ଥାନରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ଦୃଶ୍ୟମାନ ହେବ। ଏହା ଏକ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ହୋଇଥିବାରୁ ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ ଏହି ସୂର୍ଯ୍ୟପରାଗ ଅତ୍ୟନ୍ତ ସୁନ୍ଦର ଏବଂ ବିରଳ ହେବ। ଯୁକ୍ତରାଷ୍ଟ୍ର ଆମେରିକା କାନାଡ଼ା ଏବଂ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯିବ। ଭାରତୀୟ ସମୟ ଆସନ୍ତାକାଲି ରାତି 9:12ରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ମଧ୍ୟରାତ୍ରି 2:22ରେ ଶେଷ ହେବ। ସର୍ବାଧିକ ପରାଗ ରାତି 11:47 ସମୟରେ ଦୃଶ୍ୟମାନ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ମୁଖ୍ୟ ଡାକଘର ପକ୍ଷରୁ ମତଦାନ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟାରେ ମତଦାତାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ମତଦାନ କରି ପ୍ରତିନିଧି ଚୟନ କରିବାର ଗୁରୁତ୍ୱପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିବା ଲକ୍ଷ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନ ଡାକପାଳ ଜିତେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ସଚେତନତା ରାଲି ଆସିକା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ବିଭିନ୍ନ ଥାନା ଅଞ୍ଚଳଗୁଡ଼ିକରେ ପୁଲିସ୍ ପ୍ରଶାସନ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଉଛି। ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ସୂଚନା ଅନୁସାରେ ଜିଲ୍ଲାର 722 ସମ୍ବେଦନଶୀଳ ବୁଥ୍ ଅଞ୍ଚଳଗୁଡ଼ିକରେ ଥାନାଗୁଡ଼ିକରେ ଫ୍ଲାଗ୍ ମାର୍ଚ୍ଚ କରାଯାଉଛି। ଅନ୍ୟପକ୍ଷରେ ରାଉରକେଲାଠାରେ ନିର୍ବାଚନକୁ ଶୃଙ୍ଖଳିତ କରିବା ନେଇ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଷ୍ଟ୍ରଙ୍ଗରୁମ୍, ଭୋଟ୍ ଗଣତି ବ୍ୟବସ୍ଥାକୁ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ମହାନଗର ନିଗମ 52 ନମ୍ଘର ୱାର୍ଡ ରାଜେନ୍ଦ୍ରନଗର ଅଞ୍ଚଳରେ କାମଳ ରୋଗରେ ଶିଶୁ ଓ ବୟସ୍କ ଲୋକମାନେ ଆକ୍ରାନ୍ତ ହୋଇଛନ୍ତି। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁସାରେ ପ୍ରାୟ 8 ଜଣ ଶିଶୁ ଏବଂ 70ରୁ ଅଧିକ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିହିତ ହେଉଛନ୍ତି। ଦୂଷିତ ପାଣି ଯୋଗୁଁ କାମଳ ବ୍ୟାପୁଥିବା ଆଶଙ୍କା କରାଯାଉଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ କାମଳ ରୋଗ ବ୍ୟାପିଥିବା ଅଞ୍ଚଳଗୁଡ଼ିକରେ ସଫେଇ କାର୍ଯ୍ୟ ଚାଲିଛି। ରାଜ୍ୟର ସବୁ ଜିଲ୍ଲାସ୍ତରୀୟ ଏବଂ ନିମ୍ନ ଅଦାଲତଗୁଡ଼ିକ ଆସନ୍ତାକାଲିଠାରୁ ସକାଳୁ ଆରମ୍ଭ ହେବ। ପୂର୍ବାହ୍ନ 7:00ରୁ କୋର୍ଟ କାର୍ଯ୍ୟାଳୟ ଖୋଲା ରହିବ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ ଅନ୍ୟ ସବୁ କୋର୍ଟର କାର୍ଯ୍ୟ ସକାଳ 7:30ରୁ 12:30 ପର୍ଯ୍ୟନ୍ତ ଚାଲିବ। ଅନ୍ୟ କୋର୍ଟଗୁଡ଼ିକର କାର୍ଯ୍ୟ ଅପରାହ୍ନ 2:00 ପର୍ଯ୍ୟନ୍ତ ଚାଲିବ। ସକାଳ 10:00ରୁ ଅଧଘଣ୍ଟାଏ ପାଇଁ ବିରତି ରହିବ ବୋଲି ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳୁଥିବା ଦେଖାଦେଇଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ କଟକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଜଙ୍ଗଲଗୁଡ଼ିକରେ ଜୀବଜନ୍ତୁଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି। ଜଙ୍ଗଲଗୁଡ଼ିକରେ ଥିବା ପ୍ରାକୃତିକ ନାଳ ଏବଂ ଜଳାଶୟ ଶୁଖିଯାଉଥିବା ଏବଂ ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ବନ୍ୟପ୍ରାଣୀମାନେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଙ୍ଗଲଗୁଡ଼ିକରେ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଇବା ନେଇ 120 ନୂଆ ଜଳାଶୟ ଖୋଲାଯାଇଛି। ସେହିପରି 270 ପୁରୁଣା ଜଳାଶୟକୁ ପୁନରୁଦ୍ଧାର କରାଯାଇଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଗତକାଲି ରାତି 8:00 ସୁଦ୍ଧା ଦେଶର 494 ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିଲା। ଓଡ଼ିଶାର ଜଙ୍ଗଲଗୁଡ଼ିକରେ 80 ସ୍ଥାନରେ ନିଆଁ ଲାଗିଥିଲା ବୋଲି ଏହି ସଂସ୍ଥା ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି ରାଜ୍ୟର 4 ସ୍ଥାନର ତାପମାତ୍ରା 43 ଡିଗ୍ରୀ ଓ 8 ସ୍ଥାନର ତାପମାତ୍ରା 42 ଡିଗ୍ରୀରୁ ଅଧିକ ଥିଲା। ଆଜି ଦିନ 11:00 ସୁଦ୍ଧା ଭୁବନେଶ୍ୱର, ସମ୍ବଲପୁର ସମେତ ରାଜ୍ୟର କେତେକ ଅଞ୍ଚଳରେ ତାପମାତ୍ରା 36 ଡିଗ୍ରୀରୁ ଅଧିକ ଥିବା ଜଣାପଡ଼ିଛି। ବିଶ୍ୱ କଲ୍ୟାଣ ପାଇଁ ସ୍ୱାସ୍ଥ୍ୟ ସମ୍ଭନ୍ଧରେ ସଚେତନତା ସୃଷ୍ଟି କରିବାର ବାର୍ତ୍ତା ନେଇ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ଉତ୍ତମ ସ୍ୱାସ୍ଥ୍ୟ କୁହାଯାଇଥାଏ। ପ୍ରତ୍ୟେକ ବ୍ୟକ୍ତି, ସଂସ୍ଥା, ସଂଗଠନ ଓ ସରକାରଙ୍କର ମିଳିତ ପ୍ରଚେଷ୍ଟାରେ ପୃଥିବୀର ଲୋକମାନେ କିପରି ନିରୋଗ ଓ ସୁନ୍ଦର ସ୍ୱାସ୍ଥ୍ୟ ଉପଭୋଗ କରିପାରିବେ ସେଥିପାଇଁ 1950 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ରହିଛି ମୋ ସ୍ୱାସ୍ଥ୍ୟ ମୋ ଅଧିକାର। ଖାଦ୍ୟ, ବସ୍ତ୍ର, ବାସଗୃହ ଯେପରି ଜଣେ ଲୋକର ସର୍ବନିମ୍ନ ଅଧିକାର, ସେହିଭଳି ସ୍ୱାସ୍ଥ୍ୟ ବିଷୟରେ ଜାଣିବା ଏବଂ ଦରକାର ସମୟରେ ଚିକିତ୍ସା ପାଇବା ଜଣେ ବ୍ୟକ୍ତିର ମଧ୍ୟ ଅଧିକାର। ପୃଥିବୀର କୋଟି କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଅଧିକାର ପାଇବାର ସୁଯୋଗ ମିଳିପାରୁ ନାହିଁ। ପୃଥିବୀର 140 ରାଷ୍ଟ୍ର ନିଜ ନିଜର ସମ୍ଭିଧାନରେ ସ୍ୱାସ୍ଥ୍ୟକୁ ଏକ ମାନବ ଅଧିକାର ଭାବେ ସ୍ୱୀକୃତି ଦେଇଛନ୍ତି। ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ବିଶ୍ୱର କୋଟି କୋଟି ଲୋକ ଉତ୍ତମ ସ୍ୱାସ୍ଥ୍ୟସେବା ଅଧିକାରରୁ ବର୍ତ୍ତମାନ ମଧ୍ୟ ବଞ୍ଚିତ ରହିଛନ୍ତି। ସୁବିଧା ପୋର୍ଟାଲରେ 44,000 ଅଧିକ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ନିର୍ବାଚନ କମିଶନ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ପାଇଁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ହେବ ଦୃଶ୍ୟମାନ। ଏବଂ ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।